पदान्तिकं वन्देऽहं श्रीगुरु श्रीयुतपदकमलं श्रीगुरुं विष्णुनाथ श्रीरूपं साग्रजातं सगणरघुनाथं तं सजीवं साद्वैतं सावधूतं परिजनसहितं कृष्णाद्वैतन्यदेवं श्रीराधाकृष्णपादान् सगणललिता श्रीविशाखानतां स हे कृष्ण करुणा सिंधो दीनबन्धुजगत्पते गोपिकाकन्द राधाकन्द नमोऽस्तुते तप्तकाञ्चन गौराङ्गी राधे वृन्दावनेश्वरी वृषभानुसुते देवी प्रणमामि हरिः मञ्चाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः नमो महामदन्नाय कृष्णप्रेमोदयते कृष्णाय कृष्णचैतन्ये गुरुशे नमः श्रीकृष्ण चैतन्य प्रभुनित्यानन्द श्री अद्वैतगदाधर शिवसादि श्रीगौरभक्तवृन्द हरे कृष्ण 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 हरे 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 राम 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 हरे हरे ॐ नमो वासुदेवाय ॐ नमो भगवते वासुदेवाय
ॐ
नमो भगवते वासुदेवाय
ॐ नमो भगवते वासुदेवाय
कृष्ण उपस्थ भक्तवृन्द एवं मातृवृन्द ଆଜି ଆମେ ଏଠାରେ ଏକତ୍ରିତ ହେଇଛେ। ଆଜି ସ୍ୱର୍ଗତ ସୀତାମଣି ଦେବୀଙ୍କର ଚତୁର୍ଦ୍ଦଶାହ ପାଳନ କରାଯାଉଛି। ସେହି ଉପଲକ୍ଷେ ଆମର ଇସ୍କନ ଭକ୍ତମାନେ ଏଠାରେ ଉପସ୍ଥିତ ହେଇ ଭଗବାନଙ୍କର ଭଜନ କୀର୍ତ୍ତନ କଲେ ଏବଂ ଭଗବାନଙ୍କ କଥା କିଛି କୀର୍ତ୍ତନ କରାଯିବ। ତେଣୁ ଆମକୁ ଏହି ସୁଯୋଗ ପ୍ରଦାନ କରିଥିବାରୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ଆମେ ଉଦ୍ୟୋକ୍ତାଙ୍କ ନିକଟରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ। ତେଣୁ ଇଏ ଯେଉଁ ପରିସ୍ଥିତି ଯେଉଁ ଆସିଛି ଏ ବିଷୟରେ ସମସ୍ତଙ୍କର ଚିନ୍ତା କରିବା କଥା। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ବୁଝିବାକୁ ପଡ଼ିବ ଯେ ସେ ଗୋଟେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି। ମନୁଷ୍ୟ ଜନ୍ମ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ଜଳ ଜୀବ 9 ଲକ୍ଷ ପ୍ରକାରର, ସ୍ଥାବର ବୃକ୍ଷଲତା ଇତ୍ୟାଦି 20 ଲକ୍ଷ ପ୍ରକାର ଜୀବ ଅଛନ୍ତି। ଛୋଟ ଛୋଟ କୃମି 11 ଲକ୍ଷ ପ୍ରକାର ଅଛନ୍ତି, ପକ୍ଷୀ 10 ଲକ୍ଷ ପ୍ରକାର ଅଛନ୍ତି ଏବଂ ପଶୁ 30 ଲକ୍ଷ ପ୍ରକାର ଅଛନ୍ତି। ତେଣୁ ଏହିଭଳି ଭାବରେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି। ତେଣୁ ଆମର ପ୍ରଭୁ ଗାନ କଲେ, ଦୁର୍ଲଭ ମନୁଷ୍ୟ ଜନ୍ମ ଲଭିଆ ସଂସାରେ, ଏଇଟା ଗାନ କରିବା ପାଇଁ ଚାହୁଁଥିଲେ କରିପାରିନାହାନ୍ତି। ଯାହା ହଉ, ଏ ଜନ୍ମ ହେଉଛି ବହୁତ ଦୁର୍ଲଭ। 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି। ତେଣୁ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଜଣେ ଅବତାର ଆସିଲେ ଆମର ମନୁଷ୍ୟ ସମାଜର କେମିତି କଲ୍ୟାଣ ହେବ, ସେଥିପାଇଁ ଭଗବାନଙ୍କର ଅବତାର ଆସିଲେ ବ୍ୟାସଦେବ। ଏ ବେଦ କାହିଁକି ଆମେ ଗ୍ରହଣ କରୁଛେ ନା, ଭଗବାନଙ୍କ ନିଶ୍ୱାସରୁ ଆସୁଛନ୍ତି ବେଦ। ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଏ ଶ୍ରୀ ଭକ୍ତି ବେଦାନ୍ତ ସ୍ୱୟଂ ପ୍ରଭୁପାଦ ମହାରାଜ କହନ୍ତି, ଯେମିତି ଆପଣମାନେ ବହୁତ କଷ୍ଟଲି ଜିନିଷ କିଣୁଛନ୍ତି, କମ୍ପ୍ୟୁଟର ବା ଏହିଭଳି ଭାବରେ ଏୟାର କଣ୍ଡିସନର ଇତ୍ୟାଦି ବା ମୋବାଇଲ, ତେଣୁ ସେଇଟାକୁ କିଣିଲା ବେଳେ ତା ଦେହରେ ଆସୁଛି, ତା'ର ଲିଟରେଚର୍ ରହୁଛି କେମିତି ଆମେ ବ୍ୟବହାର କରିବା ତାକୁ। ସେହିଭଳି ଭାବରେ ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଉଛି, ସେହି ସୃଷ୍ଟିର ଆରମ୍ଭରୁ ଏ ବୈଦିକ ସାହିତ୍ୟ ରହିଛନ୍ତି, ବେଦ ରହିଛନ୍ତି। ତେଣୁ ଏ ବେଦର ଉଦ୍ଦେଶ୍ୟ ହେଉଛି ଆମକୁ ମନୁଷ୍ୟ ଜୀବନକୁ ପରିଚାଳିତ କରିବ। ମନୁଷ୍ୟ ଜୀବନର କ'ଣ ଉଦ୍ଦେଶ୍ୟ ଆମେ କେମିତି ଜାଣିବା, ବେଦରୁ ଜାଣିବା। ତେଣୁ ଆମର ଅନ୍ୟ ଯେଉଁ ଯୁଗମାନଙ୍କରେ ଥିଲା, ସତ୍ୟ ତ୍ରେତା ଦ୍ୱାପର ଏ 3 ଯୁଗ ଯେଉଁ ଥିଲା, ଏ 3 ଯୁଗରେ ଲୋକମାନଙ୍କର ସବୁ ବହୁତ ଉନ୍ନତ ସ୍ଥିତିରେ ଥିଲେ ସେମାନେ। ଆଜି ଆମେ କଥା ହେଉଥିଲୁ, ଟିକେ ଆଗରୁ ଆସିଥିଲୁ, ଆମେ କଥା ହେଉଥିଲୁ ଯେ ଆମର ସୀତାମଣି ଦେବୀଙ୍କର ତାଙ୍କର 74 ବର୍ଷରେ ନିଧନ ହୋଇଥିଲା। ଆସ୍ତେ ଆସ୍ତେ ସମୟ ଆସିବ, ଯେତେ 50 ବର୍ଷ ହୋଇଯିବ ତାକୁ ସବୁଠାରୁ ବୃଦ୍ଧ ବ୍ୟକ୍ତି ବୋଲି କୁହାଯିବ। କଳିଯୁଗର ଅବସ୍ଥା ଏଇଭଳି ଆସିବ। ତେଣୁ ଅନ୍ୟ ଯୁଗମାନଙ୍କରେ ସତ୍ୟ, ତ୍ରେତା, ଦ୍ୱାପର ଏଇ ଯେଉଁ ତିନି ଯୁଗ ରହିଛି, ଏ ତିନି ଯୁଗରେ ଲୋକମାନଙ୍କର ଆୟୁଷ ଅଧିକ ଥିଲା, ସ୍ମୃତିଶକ୍ତି ଅଧିକ ଥିଲା, ଏସବୁ ଭଲ ସବୁ ସ୍ଥିତିରେ ଥିଲେ ସେମାନେ। କିନ୍ତୁ କଳିଯୁଗରେ ଏସବୁ ଆସ୍ତେ ଆସ୍ତେ କମି କମିକା ଯିବ। ଭାଗବତ ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏକଥା କୁହାଯାଇଛି, ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ, ବଳ ଏବଂ ସ୍ମୃତି ଏ ଆଠଟି ଜିନିଷ କମି କମିକା ଯିବ। ତେଣୁ ବ୍ୟାସଦେବ ସମସ୍ତ ବୈଦିକ ଶାସ୍ତ୍ର ରଚନା କରି ଅନ୍ତିମରେ ରଚନା କଲେ ବେଦାନ୍ତ ସୂତ୍ର। ସବୁକିଛି ଜ୍ଞାନ, ବୈଦିକ ଶାସ୍ତ୍ରର ଜ୍ଞାନକୁ ସୂତ୍ର ଆକାରରେ ବେଦାନ୍ତ ସୂତ୍ରରେ ଦେଇଦେଲେ। ତେଣୁ ଏଇ ଯେଉଁ ବେଦାନ୍ତ ସୂତ୍ରର ଯେଉଁ ପ୍ରଥମ ସୂତ୍ର ହେଉଛି ଅଥାତୋ ବ୍ରହ୍ମ ଜିଜ୍ଞାସା। ତେଣୁ ଏଇ ଯେଉଁ ବ୍ରହ୍ମ କାହିଁକି ଅଥାତ ବୋଲି କୁହାଗଲା ନା, ଜଣେ 80 ଲକ୍ଷ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ବହୁତ ଦୁର୍ଲଭ ମନୁଷ୍ୟ ଜନ୍ମ। ତେଣୁ ଏଇ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ବ୍ରହ୍ମ ଜିଜ୍ଞାସା କରିବ। ତେଣୁ ଆମେ ଏ ଯେଉଁ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ଆମର ଶିଷ୍ମ ଆମର ଯେଉଁ ଇସ୍କନ ପ୍ରତିଷ୍ଠା ଆଚାର୍ଯ୍ୟ ରୂପ ଉପାଦ ମହାରାଜ କହନ୍ତି, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ଡଗ୍ ଆଣ୍ଡ ଏ ହ୍ୟୁମାନ୍ ବିଙ୍ଗ୍, ଗୋଟେ କୁକୁର ଏବଂ ମନୁଷ୍ୟ ଭିତରେ କ'ଣ ତଫାତ ରହିଛି। ସାଧାରଣତଃ ଯେଉଁ ଆମେ ଦେଖୁଛେ ବର୍ତ୍ତମାନ ଯେଉଁ ନୂତନ କ'ଣ ମଡ଼ର୍ଣ୍ଣ ସିଭିଲାଇଜେସନ୍ ଆସୁଛି, ନୂତନ ସଭ୍ୟତା ଯେଉଁ ଆସୁଛି, ବହୁତ ଭୌତିକ ଅଭିବୃଦ୍ଧି ରହିଛି, ସବୁ ବହୁତ ଲୋକମାନେ ଅଭିବୃଦ୍ଧି କରିଛନ୍ତି, ଉନ୍ନତି କରିଛନ୍ତି। କିନ୍ତୁ ଏ ଉନ୍ନତି କ'ଣ, କି ଉନ୍ନତି? ଆମର ଶାସ୍ତ୍ର ଅନୁସାରେ ଯଦି ଆମେ ଦେଖିବା ପ୍ରକୃତରେ ଏ ଉନ୍ନତି ନୁହଁ। ଆମର ଶାସ୍ତ୍ରରେ କୁହାଯାଇଛି, ଆହାର ନିଦ୍ରା ଭାଇ ମୈଥୁନମ ଚ ସାମାନ୍ୟ ଏତତ୍ ପଶୁ ବି ନାରାୟଣ। ଆହାର ନିଦ୍ରା ଭୟ ଏବଂ ମୈଥୁନ ଏ ଯେଉଁ ଚାରୋଟି ଆମର ଶରୀରର ଆବଶ୍ୟକତା ରହିଛି, ଏଥିରେ ପଶୁ ଆଉ ମନୁଷ୍ୟ ଭିତରେ କୌଣସି ତଫାତ ନାହିଁ। ଏଥିରେ ମନୁଷ୍ୟକୁ ଗୋଟେ ସାମାଜିକ ପଶୁ ବୋଲି କୁହାଯାଉଛି। କିନ୍ତୁ ମନୁଷ୍ୟର ଅଧିକତା କ'ଣ ନା, ଧର୍ମ ହିଁ ତେଷାଂ ଅଧିକ ବିଶେଷ, ସେ ଧର୍ମ ଆଚରଣ କରିପାରେ, ଏ ବ୍ରହ୍ମ ଜିଜ୍ଞାସା କରିପାରିବ। ପଶୁ ପକ୍ଷୀମାନେ ଏମାନେ ସବୁ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ, କାରଣ ତାଙ୍କର ଯେଉଁ ଆମର ଯେଉଁ ଚେତନା ରହିଛି, ଚେତନାର ସ୍ତର ଏତେ ଉନ୍ନତ ନୁହନ୍ତି, ସେମାନେ ବହୁତ ନିମ୍ନ ସ୍ତରରେ ରହିଛି ତାଙ୍କର ଚେତନା। ତେଣୁ ସେ ଚେତନାରେ ସେମାନେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ। ତେଣୁ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହୁଅନ୍ତି। ସେଥିରୁ ଆପଣମାନେ ଜାଣିଥିବେ ଆମର ଇସ୍କନ କହିଲେ କ'ଣ ତା'ର ଅର୍ଥ ଆପଣ ଟିକେ ଜାଣନ୍ତୁ, କୃଷ୍ଣ ଚେତନା, ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନାଟା କ'ଣ, ଏ ଚେତନା ହେଉଛି ସମସ୍ତ ମନୁଷ୍ୟମାନଙ୍କ ପାଖରେ ଏ ଚେତନାଟି ରହିଛି, ସୁପ୍ତ ଅବସ୍ଥାରେ ରହିଛି। ତେଣୁ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏ କୃଷ୍ଣ ଚେତନା ଜାଗ୍ରତ କରିବା। ତେଣୁ ଏ ଯେଉଁ ଚେତନା ଯେଉଁ ଆମେ କହିଲେ ଯେଉଁ ପଶୁପକ୍ଷୀ ଇତ୍ୟାଦି ଯେଉଁ 80 ଲକ୍ଷ ଜୀବ ଅଛନ୍ତି, ସେମାନେ ବହୁତ ନିମ୍ନ ଚେତନାରେ ଅଛନ୍ତି, ଯାହାକୁ କୁହାଯାଏ ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା। ଏ ଚେତନାରେ ସେମାନେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ। କିନ୍ତୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ସେତେବେଳେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି। ଭାଗବତ ବର୍ଣ୍ଣନା କରାଯାଇଛି, ଯେଉଁ ବହୁତ ପ୍ରକାର ଜୀବ ସୃଷ୍ଟି ହୋଇଛନ୍ତି, ଏକ ଦୁତ୍ରୀ ଚତୁଷ୍ପାଦ ବହୁ ପାଦ ତଥାପଦ ଭଗବତ ସନ୍ଧି ପୁରା ସୃଷ୍ଟା ତା ସାମ୍ନେ ପୌରୁଷୀ ପ୍ରିୟା, ଅନେକ ପ୍ରକାର ଜୀବ ସୃଷ୍ଟି ହୋଇଛନ୍ତି। କିନ୍ତୁ ଭଗବାନ କହୁଛନ୍ତି ସେମାନଙ୍କ ଭିତରେ ଯେଉଁ ମନୁଷ୍ୟ ଜନ୍ମ ମନୁଷ୍ୟ ସୃଷ୍ଟି ଏ ମୋର ବହୁତ ପ୍ରିୟ, ମନୁଷ୍ୟ ମୋର ବହୁତ ପ୍ରିୟ। କାହିଁକି ନା ଆମେ ଜୀବନର ଅନ୍ତିମ ଲକ୍ଷ୍ୟକୁ ପ୍ରାପ୍ତ ହୋଇପାରିବା, ପଶୁପକ୍ଷୀ କୀଟପତଙ୍ଗ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏଇ ଯେଉଁ ଜଣେ ଯେତେବେଳେ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ସେ ଚେତନାକୁ କୁହାଯାଉଛି ମୁକୁଳିତ ଚେତନା ବା ବ୍ଲଡିଂ କନସିୟସନେସ୍। ଆପଣ ଦେଖୁଥିବେ ଗୋଟେ ଛୋଟ ଯେଉଁ ଫୁଲଟେ ରହିଛି, କଢ଼ି ଆକାର ରହୁଥିବ, ଆସ୍ତେ ଆସ୍ତେ ପ୍ରସ୍ଫୁଟିତ ହେଉଥିବ, ସେଇ ଯେଉଁ ମୁକୁଳିତ ଚେତନା କିଛି ପ୍ରସ୍ଫୁଟିତ ହୋଇଛି, ସେ ହେଉଛି ମୁକୁଳିତ ଚେତନା। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ସେ ସେଇ ଚେତନାରେ ଅଛି। ତେଣୁ ଏଇ ଚେତନାରେ ଯଦି ଆମେ ସତ୍ସଙ୍ଗ କରିବା, ସତ୍ସଙ୍ଗ ମାଧ୍ୟମରେ ଭଗବାନ ଭଜନ କୀର୍ତ୍ତନ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନ ଭଜନ କୀର୍ତ୍ତନ କଲେ ଆମର ଚେତନାର ସ୍ତର ଉନ୍ନତି ହେବ। ମୁକୁନ୍ଦ ଚେତନା ସ୍ତରରୁ ଆମେ ଯିବା ବିକଶିତ ଚେତନା ସ୍ତରକୁ ଯିବା, ବ୍ଲଡିଂ କନସିୟସନେସରୁ ଆସିବା ବ୍ଲୁଜମିଂ କନସିୟସନେସ, ଏବଂ ବିକଶିତ ଚେତନା ସ୍ତରରୁ ଆମେ ଯିବା ଅନ୍ତିମ ଚେତନା, ସେ ହେଉଛି ପୂର୍ଣ୍ଣ ବିକଶିତ ଚେତନା, ଫୁଲି ବ୍ଲୁଜମ୍ଡ କନସିୟସନେସ, ପୂର୍ଣ୍ଣ ବିକଶିତ ଚେତନା। ଏହି ପୂର୍ଣ୍ଣ ବିକଶିତ ଚେତନା ହେଉଛି କୃଷ୍ଣ ଚେତନା। ସେଥିପାଇଁ ଆମର ଯେଉଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘର ନାମ ଦିଆଯାଇ କୃଷ୍ଣ ଚେତନା, କାହିଁକି ନା ଇଏ ହେଉଛି ଚେତନା, ସମସ୍ତ ମନୁଷ୍ୟମାନଙ୍କ ପାଖରେ ଏହି ଚେତନାଟି ସୁପ୍ତ ଅବସ୍ଥାରେ ରହିଛି। ତେଣୁ ଏହି ସତ୍ସଙ୍ଗ ମାଧ୍ୟମରେ ସେ ଚେତନା ଜାଗ୍ରତ ହୋଇ କୃଷ୍ଣ ଚେତନା ସ୍ତରକୁ ସେମାନେ ଯାଇପାରିବେ। ଏ କୃଷ୍ଣ ଚେତନାଟା କ'ଣ? କୃଷ୍ଣ ଚେତନା ଭଗବତ ଗୀତାରେ ଭଗବାନ କହୁଛନ୍ତି, ଯେଉଁମାନେ ପଶ୍ୟନ୍ତି ସର୍ବତ୍ର ସର୍ବଂଚ ମୟି ପଶ୍ୟନ୍ତି ତସ୍ୟାହଂ ନ ପ୍ରଣଶ୍ୟାମି ସତ ମେନ ପ୍ରଣଶ୍ୟନ୍ତି। ଏ କୃଷ୍ଣ ଚେତନା ହେଉଛି ଜଣେ ସବୁଠାରେ ସେ ଭଗବାନଙ୍କୁ ଦର୍ଶନ କରିବେ। ଯେଉଁମାନେ ବଦ୍ଧ ଅବସ୍ଥାରେ ଅଛନ୍ତି, ଯେଉଁମାନଙ୍କର ଚେତନା ଏତେ ଉନ୍ନତ ନୁହଁ, ସେମାନେ କେଉଁଠି ଭଗବାନ ଦେଖିପାରନ୍ତି ନାହିଁ। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି। ଯେଉଁମାନେ ନିଜ ନିମ୍ନ ଚେତନାରେ ଅଛନ୍ତି ସେମାନେ ସବୁ ଦେଖୁଛନ୍ତି, ଗଛ ଲତା ପଶୁପକ୍ଷୀ କୀଟପତଙ୍ଗ ଦେଖୁଛନ୍ତି, କିନ୍ତୁ ଭଗବାନଙ୍କୁ ସେମାନେ ଦେଖିପାରୁନାହାନ୍ତି। ତେଣୁ ସେ କହୁଛନ୍ତି ଭଗବାନ ନାହାନ୍ତି ବୋଲି। କିନ୍ତୁ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ସେ ଯଦି ଏଇ ଚେତନା ସ୍ତରକୁ ଯାଇପାରିବ ତାହେଲେ ସେ ଭଗବାନଙ୍କୁ ସବୁଠାରୁ ଦର୍ଶନ କରିପାରିବ। ଯେଉଁମାନେ ପଶ୍ୟନ୍ତି ସର୍ବତ୍ର ସବୁଠାରୁ ଭଗବାନ ଦର୍ଶନ କରିବ। ଆମର ଶିଳ୍ପଗୋପାଳ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେଭଳି ଆମେ ଆମର ଛୋଟ ପିଲା ସବୁ ରହିଛନ୍ତି, ବହୁତ ପ୍ରିୟ ଆମ ପିଲାମାନଙ୍କ ପାଇଁ, ପିଲାମାନେ ଆମର ବହୁତ ପ୍ରିୟ। କିନ୍ତୁ ପିଲାମାନେ ଯଦି ନଥିଲେ ମଧ୍ୟ ବାହାରକୁ ଯାଇଥିବେ ଖେଳିବା ପାଇଁ, କିନ୍ତୁ ତାଙ୍କର ଚପଲ ଦେଖି ଆମେ ଚିନ୍ତା କରିବା, ଆମ ପୁଅ କଥା ଚିନ୍ତା ପଡ଼ିବ, ମନେ ପଡ଼ିଯିବ। ତେଣୁ ସେହିଭଳି ଭାବରେ ଏଇ ଭଗବାନ ଯେଉଁମାନେ ଉନ୍ନତ ଚେତନା ପ୍ରାପ୍ତ ହୋଇଛନ୍ତି ସେମାନେ ସବୁଠାରେ ଭଗବାନଙ୍କୁ ଦର୍ଶନ କରିବେ, କାରଣ ଏଇ ସବୁକିଛି ହେଉଛି ଭଗବାନଙ୍କର ଶକ୍ତି। ଭଗବତ ଗୀତା ସପ୍ତ ମଧ୍ୟରେ ଭଗବାନ କହୁଛନ୍ତି, ଭୂମି ଆପୋ ନଳ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଂକାର ଇତି ଅମେ ଭିନ୍ନା ପ୍ରକୃତି ରଷ୍ଟଧା। ଆମେ ଭୌତିକ ଜଗତ ଯାହା ଦେଖୁଛେ ତାକୁ ଆଠ ଭାଗରେ ବିଭକ୍ତ କରାଯାଇଛି, ପାଞ୍ଚଟି କଥା ଆମେ କିଛି କିଛି ଦେଖୁଛେ, ତିନୋଟି କଥା ଆମେ ଜାଣିପାରୁନେ। ଭୂମି ଦେଖୁଛେ, ଜଳ ଦେଖୁଛେ, ଅଗ୍ନି ଦେଖୁଛେ ବା ଜାଣିପାରୁଛେ, ବାୟୁ ବିଷୟରେ ଜାଣିପାରୁଛେ, ଆକାଶ ବିଷୟରେ ଜାଣିପାରୁନେ। ବହୁତ ସୂକ୍ଷ୍ମ ସ୍ଥୂଳ ସୂକ୍ଷ୍ମ ହେଇକି ଯାଉଛି ଏ ଭୌତିକ ଜଗତ, ଏବଂ ଆହୁରି ସୂକ୍ଷ୍ମ ବସ୍ତୁ ରହିଛି ମନ ବୁଦ୍ଧି ଏବଂ ଅହଂକାର, ଯାହାକି ଆମର ଯେଉଁ ରହିଛି ଏ ସ୍ଥୂଳ ଶରୀର ଗୋଟେ ସୂକ୍ଷ୍ମ ଶରୀର ରହିଛି। ଆଜି ସୀତାମଣି ଦେବୀଙ୍କର ଏ ସୂକ୍ଷ୍ମ ଶରୀର କେଉଁଠି ଅଛି ସେଇଟାକୁ ଆମେ ଚିନ୍ତା କରିବା। ସ୍ଥୂଳ ଶରୀର ଚାଲିଯାଇଛି, ଆମେ ଯେଉଁ ଶରୀରକୁ ସାଧାରଣତଃ ଆମର ଜୀବନ ସାରା ଆମେ ଏଇ ଶରୀର ବିଷୟରେ ଆମେ ଭାବୁଛେ ଏଇ ଶରୀର ବେଳିକି, କିନ୍ତୁ ଯେତେବେଳେ ମୃତ୍ୟୁ ଜଣେ ମୃତ୍ୟୁପ୍ରାପ୍ତ ହେଉଛି ସେତେବେଳେ ସେ ଶରୀର ରହୁଛି, କିନ୍ତୁ ଆମେ କହୁଛନ୍ତି ଚାଲିଗଲେ। ତେଣୁ ସେ ଏଇଥିରୁ ଆମେ ଜାଣିବା, ଏ ଗୋଟିଏ ଭଗବାନ ଆମକୁ ଏଇ ଶିକ୍ଷା ପ୍ରଦାନ କରୁଛନ୍ତି ଯେ ଆମେ ଶରୀର ନୁହଁ। ଏଇ ଜ୍ଞାନ ଜଣଙ୍କ ଯେତେବେଳେ ଆସିବ ତାକୁ ବୁଝିବାକୁ ପଡ଼ିବ, ସେ ହେଉଛି ବ୍ରହ୍ମ ଚେତନା, ତାର ଜାଗ୍ରତ ହୋଇଛି, ବ୍ରହ୍ମ ଚିନ୍ତନ ଆସିଗଲା, ବ୍ରହ୍ମ ଜିଜ୍ଞାସା ଆସିଗଲା। ତେଣୁ ଏଇ ଯେଉଁ ସୂକ୍ଷ୍ମ ଶରୀର ରହିଛି ମନ ବୁଦ୍ଧି ଏବଂ ଅହଙ୍କାର, ଏଇ ମନ ବୁଦ୍ଧି ଅହଙ୍କାର ନେଇକରି ସେ ଖୋଜି ବୁଲିବ ଆଉ ଗୋଟେ ଶରୀର ପ୍ରାପ୍ତ ହେବା ପାଇଁ। ତେଣୁ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏଇ ସୂକ୍ଷ୍ମ ଶରୀର ଯେଉଁ ରହିଛି, ଏଇ ସୂକ୍ଷ୍ମ ଶରୀରକୁ ମଧ୍ୟ ଆମେ, ଏଇ ସୂକ୍ଷ୍ମ ଶରୀର ଗୋଟେ ବନ୍ଧନ, ସ୍ଥୂଳ ଶରୀର ଗୋଟେ ବନ୍ଧନ, ସୂକ୍ଷ୍ମ ଶରୀର ଗୋଟେ ମଧ୍ୟ ବନ୍ଧନ। ତେଣୁ ଏଇ ସୂକ୍ଷ୍ମ ଶରୀର ବନ୍ଧନକୁ ଛେଦନ କରି ସେ ଭଗବାନଙ୍କ ପାଖକୁ ଯିବେ। ଆମର ଇଏ ହେଉଛି ମନୁଷ୍ୟ ଜନ୍ମର ସିଦ୍ଧି ହେଉଛି ଏଇଟା, ମା ମୁକ୍ତିୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ପ୍ରମତି ମହାତ୍ମାନ ସଂସିଦ୍ଧି ପରମାଙ୍ଗତା। ସେମାନେ ମହାତ୍ମାରେ ପରିଣତ ହୋଇଯିବେ। ସାଧାରଣତଃ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକି ମଧ୍ୟ ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇଏ ସଂସାରେ ବହୁ ଦୁସ୍ତାରେ କୃପା ଅପାରେ ପାହି ମୁରାରେ। ଜଣେ ଯେତେ ଜନ୍ମଗ୍ରହଣ ଜନ୍ମ ହେଉଛି ମୃତ୍ୟୁବରଣ କରୁଛି ସେ ଆଉ ଗୋଟେ ଜନ୍ମ ପ୍ରାପ୍ତ ହେବ, ଯାହା ତ ସେଇ ଧ୍ରୁବ ମୃତ୍ୟୁ ଭଗବତ ଗୀତାରେ ଭଗବାନ କହିଲେ। କିନ୍ତୁ ଏଇ ଯେଉଁ ଜନ୍ମ ମରଣ ଯେଉଁ ଚକ୍ର ଚାଲିଛି, ଏଇ ଚକ୍ରରୁ ଉଦ୍ଧାର ପାଇବା, ଏଇ ଚକ୍ରରୁ ମୁକ୍ତି ପାଇବା, ଇଏ ହେଉଛି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ। ତେଣୁ ଆଜି ସୀତାମଣି ଦେବୀଙ୍କର ଯେଉଁ ଦେହାନ୍ତ ହୋଇଗଲା, ଆମେ ଏଇ ଆମକୁ ଗୋଟେ ସୁଯୋଗ ମିଳିଲା, ଆମେ ଚିନ୍ତା କରିବା, ଆମେ ମଧ୍ୟ ଯେମିତି ମୃତ୍ୟୁବରଣ କରିବା, ଇଏ ହେଉଛି ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା। ମହାଭାରତରେ ଯେତେବେଳେ ଧର୍ମ ପ୍ରଶ୍ନ ପଚାରିଥିଲେ, ଯୁଧିଷ୍ଠିର ମହାରାଜ ସେ କଥା କହିଥିଲେ, କିମ୍ବା ଆଶ୍ଚର୍ଯ୍ୟ କୋଉଠାରୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କ'ଣ ନା ଅହନି ଅହନି ଭୂତାନି ଗଛନ୍ତି ଜମାଳୟମ ଶେଷ ସ୍ଥାବର ମିଛନ୍ତି କିମ୍ ଆଶ୍ଚର୍ଯ୍ୟ ମତ କରମ୍। ପ୍ରତିଦିନ ଆମେ ଦେଖୁଛେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ଯେଉଁମାନେ ବଞ୍ଚିକି ରହିଛନ୍ତି ସେମାନେ ସେ ବିଷୟରେ ଚିନ୍ତା କରନ୍ତି ନାହିଁ, ସେମାନେ ଭାବନ୍ତି ନାହିଁ ସେମାନେ ମୃତ୍ୟୁବରଣ କରିବେ ବୋଲି। ତେଣୁ ଏ ଯେଉଁ ମୃତ୍ୟୁ ପରର ଜୀବନ ପାଇଁ ଆମକୁ ଆଜିଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ। ଭାଗବତରେ ସେ ଜ୍ଞାନ ଆମକୁ ପ୍ରଦାନ କରାଯାଉଛି। ଉପକଳ୍ପ ତ ସର୍ବମ ତାବତ୍ ଯତ୍ ସାମ୍ପ୍ରାୟିକମ୍, ମୃତ୍ୟୁ ପରେ ଆମର ଯେଉଁ ହେବ ତାକୁ ସେତୁ ସେ ଯେଉଁ ଅବସ୍ଥା ରହି ପ୍ରାପ୍ତ ହେବା, ସେ କେମିତି ଉନ୍ନତ ଅବସ୍ଥା ପ୍ରାପ୍ତ ହେବା, ସେଇଟା ଭାଗବତରେ ଶାସ୍ତ୍ରରେ ସେସବୁ କୁହାଯାଉଛି। ତେଣୁ ଏ ଯେଉଁ ବିଭିନ୍ନ ଯୁଗରେ ବିଭିନ୍ନ ସବୁ ଉପାୟ ଥିଲା ଏଇ ଉପଲବ୍ଧି କରିବା ପାଇଁ, ଆତ୍ମା ଉପଲବ୍ଧି କରିବା ପାଇଁ, ଭଗବତ ଉପଲବ୍ଧି କରିବା ପାଇଁ, ସତ୍ୟଯୁଗରେ କୃତେଜ ଧ୍ୟାୟତେ ବିଷ୍ଣୁ, ସତ୍ୟଯୁଗରେ ଭଗବାନଙ୍କ ଧ୍ୟାନ କରୁଥିଲେ। କାହିଁକିନା ଲୋକମାନଙ୍କର ଆୟୁଷ ସେହିଭଳି ଭାବେ ଥିଲା, ଲକ୍ଷେ ବର୍ଷ ଥିଲା ଲୋକମାନଙ୍କର ଆୟୁଷ। ତେଣୁ ସେ ସମୟରେ ଆପଣମାନେ ଶୁଣିଥିବେ ବିଶ୍ୱାମିତ୍ର ଋଷି 60,000 ବର୍ଷ ଧରି ତପସ୍ୟା କରିଥିଲେ। ସତ୍ୟଯୁଗରେ ପରେ ତ୍ରେତା ଯୁଗରେ ଆସିଲା, ତ୍ରେତା ଯୁଗରେ ଲୋକମାନଙ୍କ ଆୟୁଷ କମିଗଲା, 10,000 ବର୍ଷ ହୋଇଗଲା। ଏହିଭଳି ଭାବରେ ଧର୍ମର ଗୋଟିଏ ପାଦ ନଷ୍ଟ ହୋଇଗଲା। ତେଣୁ ତ୍ରେତା ଯୁଗରେ ଭଗବତ ଉପଲବ୍ଧି ବା ଆତ୍ମା ଉପଲବ୍ଧି ପାଇଁ ଉପାୟ ଥିଲା ତ୍ରେତୟା ଦଦତୁ ମକ୍ଷେଇ, ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଉପଲବ୍ଧି ହେଉଥିଲା ବା ଆତ୍ମା ଉପଲବ୍ଧି ହେଉଥିଲା। ତ୍ରେତା ପରେ ଦ୍ୱାପର ଯୁଗ ଆସିଲା, ଆର ମଧ୍ୟ ପରିମାଣ ରହିଛି କେତେ ବର୍ଷ, 17,28,000 ବର୍ଷ ସତ୍ୟଯୁଗର ପରିମାଣ, 12,96,000 ବର୍ଷ କେତେ 4,32,000ର 2×3×4 ସବୁ ହେଉଛି ସତ୍ୟ ତ୍ରେତା ଦ୍ୱାପରର ପରିମାଣ। ତେଣୁ ତ୍ରେତା ଯୁଗରେ ଆତ୍ମ ଉପଲବ୍ଧି କରିବାର ଉପାୟ ଥିଲା ତ୍ରେତୟା ଦଦତୁ ମକ୍ଷେଇ, ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଉପଲବ୍ଧି କରୁଥିଲେ ବା ଆତ୍ମଚେତନା ଜାଗ୍ରତ ହେଉଥିଲା, କୃଷ୍ଣ ଚେତନା ଜାଗ୍ରତ ହେଉଥିଲା। ଏବଂ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଥିଲେ, ଦ୍ୱାପର ଯୁଗରେ ଦ୍ୱାପରେ ପରିଚର୍ଯ୍ୟା, ଦ୍ୱାପର ଯୁଗର ଉପାୟ ଥିଲା ମନ୍ଦିରରେ ପୂଜା ଆରାଧନା ଇତ୍ୟାଦି। ତେଣୁ କଳିଯୁଗରେ ବର୍ତ୍ତମାନ ଆୟୁଷ 100 ବର୍ଷ ଯେଉଁ ରହିଛି ସେ ମଧ୍ୟ ଆସ୍ତେ ଆସ୍ତେ କମି କମି ଆସିବ। ଆମେ ଦେଖିଲେ ମାଆଙ୍କର ଆୟୁଷ 74 ବର୍ଷ ଥିଲା, ଚାଲିଗଲେ। ସେଇଭଳି ଭାବରେ ଯେତେ ଦିନ ବଡ଼ି ବଡ଼ିକା ଯିବ ସେତେ ଆୟୁଷ କମି କମିକା ଯିବ। ତେଣୁ କିନ୍ତୁ କଳିଯୁଗରେ ବର୍ଣ୍ଣନା କରାଯାଇଛି, କଳିଯୁଗରେ ସବୁ ପ୍ରକାର ଅସୁବିଧା ରହିଛି। ପ୍ରାୟଣ ଅଳ୍ପାୟୁଷ ସଭ୍ୟ, ପ୍ରାୟ ଲୋକମାନଙ୍କର ଅଳ୍ପାୟୁଷ ହେବେ, ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବସ୍ତି ଯୁଗ ଜନା, କଳିଯୁଗରେ ଲୋକମାନଙ୍କର ଆୟୁଷ କମିଯିବ। ସେମାନେ ହେଉଛନ୍ତି ମନ୍ଦା ଆଳସ୍ୟ ପରାୟଣ, ଭଗବତ ସମ୍ବନ୍ଧୀୟ ଚିନ୍ତନ ତାଙ୍କର ନଥିବ, ଏହି ପଶୁ ପ୍ରବୃତ୍ତିରେ ସେମାନେ ରହିବେ, ଭୌତିକ ଜଗତ ବହୁତ ଜାଗ୍ରତ ବହୁତ କର୍ମଠ ହୋଇଯିବେ, ସଜାଗ ହୋଇଯିବେ, କିନ୍ତୁ ଆଧ୍ୟାତ୍ମିକ ମାର୍ଗରେ ବହୁତ ଆଳସ୍ୟ ପରାୟଣ ହୋଇଯିବେ। ମନ୍ଦା ସୁମନ୍ଦ ମତୟୋ, ତାଙ୍କର ବୁଦ୍ଧି ମଧ୍ୟ ଏତେ ଉନ୍ନତ ହେବ ନାହିଁ। ଆମେ ଭାବିବା ବହୁତ ଉନ୍ନତି ହେଇଛି, ଆମେ ପଢ଼ୁଥିଲେ, ଆମେ ତ ଭାଗ୍ୟବାନ ପିଲାରେ, ଆଉ କିଏ ଆମ ପରି ପିଲାରେ ଆମେ ତ ଉଡ଼ୁ ଆଜି ଆକାଶ, ଏସବୁ ଆମେ ପଢ଼ୁଥିଲୁ, କିନ୍ତୁ ଏଇଟା ଭାଗ୍ୟବାନ ନୁହଁ। ଏଇଟା ହେଉଛି ସୁମନ୍ଦ ମତେ ମତି ବା ବୁଦ୍ଧି ଏତେ ଉନ୍ନତ ନୁହଁ କଳିଯୁଗରେ। ଏ ଭୌତିକ ଅଭିବୃତ୍ତିରେ ପ୍ରକୃତ ଉନ୍ନତି ନୁହଁ, ପ୍ରକୃତ ଉନ୍ନତି ହେଉଛି ଆମେ କେତେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କରିପାରିବା, ସତ୍ୟଗୁଣରେ କେତେ ଆମେ ଅଭିବୃଦ୍ଧି କରିପାରିବା, କେତେ ଆମେ ଭଗବତ ଉପଲବ୍ଧି କରିପାରିବା, କେତେ ଆମେ ଆତ୍ମ ଉପଲବ୍ଧି କରିପାରିବା, ଇଏ ହେଉଛି ପ୍ରକୃତରେ ବୁଦ୍ଧିର କାର୍ଯ୍ୟ। କେତେଜଣ ବୈଜ୍ଞାନିକ ଏଠି ଚିନ୍ତା କରୁଛନ୍ତି, ଜଣେ ମୃତ୍ୟୁବରଣ କରିବ ନାହିଁ ଏଇଟା ହେଇପାରିବ କି? କିନ୍ତୁ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କେମିତି ଆମେ ମୃତ୍ୟୁକୁ ପାର ହେଇଯିବା, ଅନ୍ତକାଳେ ଯେ ମାମିବ ସ୍ମରଣ ମୁକ୍ତ କଳେବରମ, ଯଦି ଅନ୍ତିମ ସମୟରେ ଏ ମନୁଷ୍ୟ ଜନ୍ମର ସିଦ୍ଧି ହେଉଛି ଏଇଟା, ଆମେ ଅନ୍ତିମ ସମୟରେ ଯଦି ଭଗବାନଙ୍କର ନାମ ଚିନ୍ତା କରିପାରିବା, ଭଗବାନଙ୍କର ସ୍ମୃତି ଆସିବ, ତାହେଲେ ଆମେ ମନୁଷ୍ୟ ଜନ୍ମର ଶ୍ରେଷ୍ଠତା ପ୍ରାପ୍ତ ହେଇଯିବା, ସିଦ୍ଧି ପ୍ରାପ୍ତ ହେଇଯିବା, ଆମେ ଆଉ ପୁନର୍ ଏ କ'ଣ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲିବା ନାହିଁ। ଆମେ ଭଗବତ ଧାମ ଯୋଗୁଁ ଆମର ପ୍ରକୃତ ହୋମ୍, ଆମର ବ୍ୟାକ୍ ଟୁ ଗଡ୍ ହେଡ୍, ଆମର ପ୍ରଭୁପାଦ ମହାରାଜ କହନ୍ତି ଆମ ପ୍ରକୃତ ଘର ହେଉଛି ସେଇଠି, ଭଗବତ ଧାମ ହେଉଛି ଆମ ପ୍ରକୃତ ଘର। ତେଣୁ କଳିଯୁଗରେ ସେଇ ଆତ୍ମ ଉପଲବ୍ଧି ପାଇଁ ବା ଭଗବତ ଉପଲବ୍ଧି ପାଇଁ ସରଳ ଉପାୟ ହେଉଛି ଭଗବାନଙ୍କର ନାମ। ଆମେ ସେଥିପାଇଁ ନାମ କୀର୍ତ୍ତନ କଲେ ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ।
କରିବୁ, ଆପଣମାନେ ମଧ୍ୟ ଖାଲି ଆଜି ନାମ କୀର୍ତ୍ତନ କରିଦେଲେ ତା ନୁହଁ, ସବୁଦିନେ ଆପଣ ଗୃହରେ କିଛି ସମୟ ଭଗବାନଙ୍କ ନାମ କୀର୍ତ୍ତନ କରନ୍ତୁ। ଜପତ ମାଳରେ ଆମର ମାଳ ଆଣିନାହାନ୍ତି, ଆମେ ସାଧାରଣତଃ ଏଇ ଅକେଜନରେ ଏଇ ସମୟରେ ଆମେ ତାଙ୍କୁ ଦେଉ ମାଳରେ ଜପ କରିବା ପାଇଁ, ଗୋଟିଏ ମାଳ ଅନ୍ତତ ଜପ କରିବା ପାଇଁ। ଇଏ ଯେଉଁ ପରଲୋକଗତ ଆତ୍ମାର ସଦ୍ଗତି ହେବା ସକାଶେ ଆମର ମଧ୍ୟ ସଦ୍ଗତି ହେଇଥାନ୍ତା। ଯାହା ହେଉ, ଆମେ ଆପଣଙ୍କୁ ଅନୁରୋଧ କରିବୁ, ଆପଣ ଯେତେବେଳେ ସକାଳେ ଭଗବାନ ପାଖରେ ପ୍ରାର୍ଥନା କରୁଛନ୍ତି ସେତେବେଳେ ନାମଟିକୁ ଜପ କରନ୍ତୁ। ସଂଖ୍ୟା ପୂର୍ବକ ନାମ ଗାନ ନତିଭି, ଆମର ଯେଉଁ ରହିଥିଲେ ଆମର ରହିଥିଲେ ଯେଉଁ ଷଡ଼ ଗୋସ୍ୱାମୀ, ଏମାନେ ସବୁ ଆଦର୍ଶ ପ୍ରତିଷ୍ଠା କରି ଯାଇଛନ୍ତି। ସେମାନେ ସବୁ ସଂଖ୍ୟାରେ ନାମକରଣ କରୁଥିଲେ, ଆମେ ଷୋଳମାଳ ଜପ କରୁଛୁ। ଆପଣମାନେ ଦେଖିଥିଲେ ମୁଁ ଯେଉଁ ଆସିଥିଲି ମୁଁ ଜପ କରୁଥିଲି, କାରଣ ଆମେ ସକାଳଠୁ ଆଜି ଆମର ବହୁତ ବିଭିନ୍ନ ବ୍ୟସ୍ତତା ଭିତରେ ମୁଁ ଜପ କରିପାରୁ ଷୋଳମାଳ କରିପାରିନଥିଲି। ଯେଉଁ ଆପଣମାନେ ଅନୁଭବ ଗୋଟିଏ ମାଳ ଜପ କରନ୍ତୁ, ଆମର ଇସ୍କନ ପରମ ପୁରୁଷ ପ୍ରଭୁ ରହିଛନ୍ତି, ବିଜୟ ପ୍ରଭୁ ରହିଛନ୍ତି, ଆପଣମାନଙ୍କର ଆମେ ଗୋଟେ ମାଳ ଜପ କରନ୍ତୁ। ଆମର ଇସ୍କନରେ ମଧ୍ୟ ଆସନ୍ତୁ, ଆମର ସଣ୍ଡେ ପ୍ରୋଗ୍ରାମ ମଧ୍ୟ ହେଉଛି, ସେଠି ମଧ୍ୟ ହେଉଛି। ଏଇଭଳି ଭାବରେ ଆପଣ ଯୋଗ ଦିଅନ୍ତୁ, ସତ୍ସଙ୍ଗ କରନ୍ତୁ, ଆସ୍ତେ ଆସ୍ତେ ଆପଣ ଜୀବନର ଲକ୍ଷ୍ୟକୁ ବୁଝିପାରିବେ ଏବଂ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବେ। ଭୌତିକ ଜଗତ ପ୍ରକୃତ ଆନନ୍ଦ ନାହିଁ, ଏ ସବୁବେଳେ ଦୁଃଖ, ବିଭିନ୍ନ ପ୍ରକାର ଦୁଃଖ ରହିଛି। ଦୁଃଖ ଆଡ଼ାଇ ମା ସାହସତମ ବୋଲି ଭଗବାନ କହିଲେ, ଯିଏ ଭୌତିକ ଜଗତ ସୃଷ୍ଟି କରିଛନ୍ତି। କିନ୍ତୁ ଏହି ଦୁଃଖ ଆଡ଼ାଇ ମା ସାହସତମରେ ଆମେ ଯଦି ସୁଖାଳୟ ଶାଶ୍ୱତମ ସ୍ତର ପ୍ରାପ୍ତ ହେବା ପାଇଁ ଚାହିଁବା, ତାହେଲେ ଭଗବାନଙ୍କର ନାମର ଆଶ୍ରୟ ନେବା। କଳିଯୁଗର ଉପାୟ ହେଉଛି ଭଗବାନ ନାମ। କଳି ସନ୍ତରଣ ଉପନିଷଦରେ ବର୍ଣ୍ଣନା କରାଯାଇଛି, ଏ ଯେଉଁ ନାମ ନେଉଛେ ହରେ କୃଷ୍ଣ ମହାମନ୍ତ୍ର ଯେଉଁ କହୁଛେ, ଏ ଷୋଳଟି ନାମ ରହିଛି, ବତିଶଟି ଅକ୍ଷର ରହିଛି ଏଥିରେ। ଇତି ଷୋଡ଼ଶକମ୍ ନାମମ୍ କଳି କର୍ମଶ ନାଶନମ୍। କଳିର ବହୁ ପ୍ରକାର ଅସୁବିଧା ରହିଛି, ଆମେ ଆଲୋଚନା କରିପାରିବା। ଦୋଷ ସେଇଟା ହେଉଛି ସମୁଦ୍ର ଭଳି, କିନ୍ତୁ ଏ ସମସ୍ତ ଦୋଷକୁ ନାଶ କରିଦେବ କେବଳ ଭଗବାନଙ୍କର ନାମ। କଳି କର୍ମଶ ନାଶନ ନାତ୍ର ପରତର ପାୟ, ଆଠାରୁ କିଛି ଉନ୍ନତର ଉପାୟ ନାହିଁ। ସର୍ବବେଦେଶ ଦୃଶ୍ୟତେ, ସମସ୍ତ ବେଦରେ କେହି ଆପଣମାନେ ପାଇପାରିବେ ନାହିଁ ଆଠାରୁ ଉନ୍ନତ ଉପାୟ। ତେଣୁ ଆମେ ଅନୁରୋଧ କରିବୁ, ଆପଣ ଅନ୍ତତଃ ପକ୍ଷେ ଭଗବତ ଗୀତା ପାଠ କରନ୍ତୁ, ଭଗବାନଙ୍କ ନାମ ଜପରେ ମାଳାରେ ଜପ କରନ୍ତୁ, ଦେଖିବେ ଆପଣ ଜୀବନ ବହୁତ ଆନନ୍ଦିତ ହେବ, ଆନନ୍ଦ ପ୍ରାପ୍ତ ହେବେ ଏବଂ ସର୍ବେ ଭବନ୍ତୁ ସୁଖୀନ, ସମସ୍ତେ ଆନନ୍ଦ ରହିପାରିବେ। ଏଇ ଉପାୟ ହେଉଛି ଏଇଟା, ଆ ଛଡ଼ା ନା ଅନ୍ୟ କୌଣସି ଉନ୍ନତର ବା ଅନ୍ୟ କୌଣସି ନିନ୍ନତି କ୍ଷମ ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। ଭୌତିକ ଜଗତରେ ବିଷତା ସଂସ୍କୃତା ବିହ ହେଉଛି ଅମଙ୍ଗଳକର ସ୍ଥାନ, କିନ୍ତୁ ଭଗବାନଙ୍କର ନାମ ଯଦି ଆମେ ନେବା ତାହେଲେ ଆମେ ମଙ୍ଗଳତା ପ୍ରାପ୍ତ ହେବା। ତେଣୁ ଆମର କଥାକୁ ବିଶ୍ରାମ ଦେବା ଏଇଥିରେ, ତେଣୁ ଆମେ ଅନୁରୋଧ କରିବୁ ଆପଣମାନେ ସମସ୍ତେ ପରଗତ ଆତ୍ମା ସଦ୍ଗତି ବିଧାନ ପାଇଁ ଅନ୍ତତଃ ପକ୍ଷେ ଗୋଟିଏ ଥର ନାମ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ସାଇ ଗୋ ପ୍ରମାନନ୍ଦୀ।
ଗୁରୁ ବହୁ ଝିଅ ତାଙ୍କର ଗୁରୁ କିଛି ଆପଣଙ୍କୁ ଶିକ୍ଷା ଦେଇଥିଲେ।